ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାର ଉତ୍ସର୍ଗୀକୃତ ଆପ୍କୁ ଲୋକାର୍ପଣ କଲେ ଅର୍ଥମନ୍ତ୍ରୀ. ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ. ଆସନ୍ତା ଆର୍ଥିକ ବର୍ଷ ପାଇଁ ରେଳ ମନ୍ତ୍ରଣାଳୟର ଖର୍ଚ୍ଚ ଦାବି ଉପରେ ଲୋକସଭାରେ ଆଲୋଚନା ଜାରି. ଦିଲ୍ଲୀର ନବନିର୍ବାଚିତ ବିଧାୟକଙ୍କ ପାଇଁ ନୂଆଦିଲ୍ଲୀଠାରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ କବାଡ଼ି ବିଶ୍ୱକପ୍ 2025 ପ୍ରତିଯୋଗିତାରେ ଆଜି ପୁରୁଷ ବର୍ଗରେ ଭାରତ ସ୍କଟଲାଣ୍ଡ ଏବଂ ମହିଳା ବର୍ଗରେ ଭାରତ ୱେଲ୍ସ ମଧ୍ୟରେ ହେବ ମୁକାବିଲା. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା ପିଏମ୍ଆଇଏସ୍ ପାଇଁ ଏକ ଉତ୍ସର୍ଗୀକୃତ ଆପ୍ ଗତକାଲି ଉନ୍କୋଚନ କରିଛନ୍ତି. ଏହି ଯୋଜନା ଅଧୀନରେ ପଞ୍ଜିକରଣ ବ୍ୟବସ୍ଥାକୁ ଅଧିକ ସହଜ ଏବଂ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ଆପ୍ କାର୍ଯ୍ୟକାରୀ କରାଯାଇଛି. ଏହି ଅବସରରେ ଅର୍ଥମନ୍ତ୍ରୀ ଦକ୍ଷତା, ରୋଜଗାର ଏବଂ ସୁଯୋଗକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପାଞ୍ଚଟି ଯୋଜନାର ପ୍ୟାକେଜ୍ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରିଛନ୍ତି. ପିଏମ୍ ଇଣ୍ଟର୍ଣ୍ଣସିପ୍ ଯୋଜନା ଶ୍ରେଣୀଗୃହ ଶିକ୍ଷା ଏବଂ ଶିଳ୍ପୋଦ୍ୟୋଗ ସମ୍ଭାବନା କ୍ଷେତ୍ରରେ ରହିଥିବା ବ୍ୟବଧାନକୁ ଦୂର କରିବାରେ ସକ୍ଷମ ହୋଇପାରିବ. ଏହାଦ୍ୱାରା ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି. ଏହି ଯୋଜନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସେ ଶିଳ୍ପୋଦ୍ୟୋଗୀଙ୍କୁ ଅନୁରୋଧ କରିବା ସହିତ ଦେଶରେ ଏକ ଦକ୍ଷ ଶ୍ରମଶକ୍ତିକୁ ପ୍ରୋହାହନ ପ୍ରଦାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଏହି କାର୍ଯ୍ୟକ୍ରମରେ ଯୋଗଦେଇ କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା କହିଛନ୍ତି, ପିଏମ୍ଆଇଏସ୍ ଆପ୍ର ଶୁଭାରମ୍ଭ ଯୁବବର୍ଗଙ୍କ ପାଇଁ ତାଲିମ ସୁଯୋଗରେ ଉପଲବ୍ଧତା ବୃଦ୍ଧି କରିବ. ସୂଚନାଯୋଗ୍ୟ, ଗତବର୍ଷ ବଜେଟ୍ରେ ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା. ପାଞ୍ଚ ବର୍ଷ ମଧ୍ୟରେ ଶ୍ରେଷ୍ଠ 500 କମ୍ପାନୀରେ 1 କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ କରାଯାଇଛି. ଗତବର୍ଷ ଅକ୍ଟୋବର ମାସରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି. ଯୋଜନାର ପାଇଲଟ୍ ପ୍ରୋଜେକ୍ଟର ପ୍ରଥମ ପର୍ଯ୍ୟାୟରେ ପ୍ରାୟ 745 ଜିଲ୍ଲାର 25 ବିଭିନ୍ନ କ୍ଷେତ୍ରର 280 କମ୍ପାନୀରେ 1,37,000 ଅଧିକ ଇଣ୍ଟର୍ଣ୍ଣସିପ୍ ସୁଯୋଗ ସୃଷ୍ଟି ହୋଇପାରିଛି. ଗତ ଜାନୁଆରୀ ମାସରେ ପାଇଲଟ୍ ପ୍ରୋଜେକ୍ଟର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି. ଏହି ପର୍ଯ୍ୟାୟ ପାଇଁ ଆସନ୍ତା ମାସ 30 ତାରିଖ ପର୍ଯ୍ୟନ୍ତ ଆବେଦନର ସମୟସୀମା ଧାର୍ଯ୍ୟ କରାଯାଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ରେ ଯୋଗ ଦେଇଛନ୍ତି. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହି ଗଣମାଧ୍ୟମକୁ ଅଧିକ ବ୍ୟବହାର କରିଥାନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଟ୍ରୁଥ୍ ସୋସିଆଲ୍ ପ୍ଲାଟଫର୍ମରେ ଅଂଶୀଦାର ଥିବା ସମସ୍ତଙ୍କ ସହ ମତ ବିନିମୟ କରିବାକୁ ସେ ଆଗ୍ରହୀ. ତାଙ୍କ ପୋଡ୍କାଷ୍ଟ ସାକ୍ଷାତକାର ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ ଟ୍ରୁଥ୍ ସୋସିଆଲ୍ରେ ସେୟାର କରିଥିବାରୁ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି. ସୂଚନାଯୋଗ୍ୟ, ରାଷ୍ଟ୍ରପତି ଶ୍ରୀ ଟ୍ରମ୍ପ୍ ତାଙ୍କ ଟ୍ରୁଥ୍ ସୋସିଆଲ୍ ପ୍ଲାଟଫର୍ମରେ ଲେକ୍ସ ଫ୍ରେଡମ୍ୟାନ୍ଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ପୋଡ୍କାଷ୍ଟ ସାକ୍ଷାତକାର ପୋଷ୍ଟ କରିଥିଲେ। ଆସନ୍ତା ଆର୍ଥିକ ବର୍ଷ ପାଇଁ ରେଳ ମନ୍ତ୍ରଣାଳୟର ଖର୍ଚ୍ଚ ଦାବି ଗତକାଲି ଲୋକସଭାରେ ଆଗତ ହୋଇଛି। ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସର ବର୍ଷା ଗାଏକ୍ୱାଡ୍ ରେଳ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା ନେଇ ସରକାରଙ୍କ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଏହି ଅବସରରେ ନିକଟରେ ନୂଆଦିଲ୍ଲୀ ରେଳ ଷ୍ଟେସନ୍ରେ ଘଟିଥିବା ଦଳାଚକଟା ପରିସ୍ଥିତିର ସେ ଉଦାହରଣ ଦେଇଥିଲେ। ବିଜେପିର ଜନାର୍ଦ୍ଦନ ସିଂ ସିଗ୍ରିୱାଲ୍ ଆଲୋଚନାରେ ଅଂଶଗ୍ରହଣ କରି କହିଛନ୍ତି, ରେଳ ଭିତ୍ତିଭୂମି ବିକାଶ ଏବଂ ଆଧୁନିକୀକରଣ ପାଇଁ ବଜେଟ୍ରେ 2,65,000 କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ଦେଶରେ 100 ନୂତନ ଅମୃତ ଭାରତ ଟ୍ରେନ୍, 50 ନମୋ ଭାରତ ଟ୍ରେନ୍ ଏବଂ 200 ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି। ରେଳବାଇ କ୍ଷେତ୍ରରେ ବିକାଶ ପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ସେ ଏହି ଅବସରରେ ଆଲୋକପାତ କରିଛନ୍ତି। ଟିଡିପିର ମଙ୍ଗୁତା ଶ୍ରୀନିବାସୁଲୁ ରେଡ୍ଡୀ ସାଧାରଣ ବଜେଟ୍ରେ ରେଳବାଇ କ୍ଷେତ୍ର ପାଇଁ ରହିଥିବା ବ୍ୟବସ୍ଥାର ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ ଦଳର ସଦସ୍ୟ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଖର୍ଚ୍ଚ ଦାବି ସଂକ୍ରାନ୍ତ ଆଲୋଚନା ଗୃହରେ ଅମୀମାଂସିତ ରହିଛି। ମହାରାଷ୍ଟ୍ରର କେନ୍ଦ୍ରୀୟ ନାଗପୁର ମହଲ ଅଞ୍ଚଳରେ ଗତ ସନ୍ଧ୍ୟାରେ ସଂଘଟିତ ହିଂସାକାଣ୍ଡ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ପୁଲିସ୍ ପକ୍ଷରୁ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। ଧାର୍ମିକ ଚିହ୍ନ ଭଙ୍ଗାରୁଜା ଗୁଜବକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ପକ୍ଷରୁ ଲୁହବୁହା ଗ୍ୟାସ୍ ଏବଂ ଲାଠି ଚାର୍ଜ କରାଯାଇଥିଲା। ଗୁଜବରେ ବିଶ୍ୱାସ ନ କରି ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ନାଗପୁର ପୁଲିସ୍ କମିଶନର ଡକ୍ଟର ରବୀନ୍ଦ୍ର ସିଂହଲ କହିଛନ୍ତି, ସେହି ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଫେରାଇ ଆଣିବା ଲକ୍ଷ୍ୟରେ 144 ଧାରା ଜାରି କରାଯାଇଛି। ଅତିରିକ୍ତ ପୁଲିସ୍ କର୍ମଚାରୀଙ୍କୁ ସେଠାରେ ମୁତୟନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦିଲ୍ଲୀର ନବନିର୍ବାଚିତ ବିଧାୟକଙ୍କ ପାଇଁ ଏକ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନୂଆଦିଲ୍ଲୀଠାରେ ଆଜିଠାରୁ ଆରମ୍ଭ ହେଉଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ବିଧାନସଭାରେ କାର୍ଯ୍ୟଶୈଳୀ, ବିଧାୟକଙ୍କ ଦାୟିତ୍ୱ, ଆଚାର ସଂହିତା, ପ୍ରଶାସନିକ କାର୍ଯ୍ୟକଳାପ ନେଇ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ମତ ବିନିମୟ କରାଯିବ। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ବିଧାନସଭା ବାଚସ୍କତି ବିଜେନ୍ଦ୍ର ଗୁପ୍ତା, ଉପବାଚସ୍କତି ମୋହନ ସିଂ ବିଷ୍ଟ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ବିରୋଧୀ ଦଳ ନେତା ଆତିଶ ପ୍ରମୁଖ ଯୋଗଦେବେ। ଏ ସମ୍ପର୍କରେ ସୂଚନା ଦେଇ ଦିଲ୍ଲୀ ବିଧାନସଭା ବାଚସ୍କତି ବିଜେନ୍ଦ୍ର କୁମାର କହିଛନ୍ତି, ଏଭଳି କାର୍ଯ୍ୟକ୍ରମ ନିର୍ବାଚିତ ପ୍ରତିନିଧିଙ୍କ ମନୋବଳକୁ ବୃଦ୍ଧି କରିବା ସହିତ ବିଧାନସଭାର କାର୍ଯ୍ୟଶୈଳୀକୁ ଅଧିକ ଉନ୍ନତ କରିପାରିବ। ବିଭିନ୍ନ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନାରେ ସଦସ୍ୟମାନେ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିପାରିବେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବିଶେଷଜ୍ଞଙ୍କ ସହ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଭାରତ ଆୟାର୍ଲାଣ୍ଡ ମଧ୍ୟରେ ଗବେଷଣା ସହଯୋଗକୁ ପ୍ରୋହାହନ ପ୍ରଦାନ କରିବା ଏବଂ ଭାରତୀୟ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନ ପରବର୍ତ୍ତୀ ମାର୍ଗକୁ ଅଧିକ ବ୍ୟାପକ କରିବା ନେଇ ଆୟାର୍ଲାଣ୍ଡ ଇଚ୍ଛା ପ୍ରକାଶ କରିଛି। ଆୟାର୍ଲାଣ୍ଡର ଉଚ୍ଚଶିକ୍ଷା, ଗବେଷଣା, ଉଦ୍ଭାବନ ଏବଂ ବିଜ୍ଞାନ ମନ୍ତ୍ରୀ ଜେମ୍ସ ଲଲେସ୍ କହିଛନ୍ତି, ଆୟାର୍ଲାଣ୍ଡରେ ଏକ ଦୃଢ଼ ଶୈକ୍ଷିକ ଏବଂ ଦକ୍ଷତା ଇକୋସିଷ୍ଟମ ଗଠନର ବିପୁଳ ସମ୍ଭାବନା ରହିଛି। ଏହି କ୍ଷେତ୍ର ଉଭୟ ଦେଶ ପାଇଁ ଲାଭଦାୟକ ବୋଲି ସେ କହିଛନ୍ତି। ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ମନ୍ତ୍ରୀ ଶ୍ରୀ ଲଲେସ୍ଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଛନ୍ତି। ନୂଆଦିଲ୍ଲୀ, ମୁମ୍ବାଇ ଏବଂ ଚେନ୍ନାଇକୁ ଗସ୍ତ କରି ଏହି ମଣ୍ଡଳୀ ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି। ଉଦ୍ଭାବନ, ଗବେଷଣା, ବିକାଶ, ଆଧୁନିକ ପ୍ରଯୁକ୍ତିବିଦ୍ୟା, ବିଶେଷକରି ଫିନ୍ଟେକ୍, କୃତ୍ରିମ ବୁଦ୍ଧିମତା ଏବଂ ଜୀବବିଜ୍ଞାନ କ୍ଷେତ୍ରରେ ଭାରତୀୟ କମ୍ପାନୀଗୁଡ଼ିକ ସହ ଆୟାର୍ଲାଣ୍ଡର ବୃଦ୍ଧି ପାଉଥିବା ଭାଗିଦାରୀ ଉପରେ ଶ୍ରୀ ଲଲେସ୍ ଆଲୋକପାତ କରିଛନ୍ତି। ଆୟାର୍ଲାଣ୍ଡରେ 9,000 ଅଧିକ ଭାରତୀୟ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ଭାରତ ସହ ଶିକ୍ଷା କ୍ଷେତ୍ରରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ଆୟାର୍ଲାଣ୍ଡର ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି। ଆମେରିକା ଗୁଇନ୍ଦା ମୁଖ୍ୟ ତୁଳସୀ ଗବାର୍ଡ କହିଛନ୍ତି, ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାର ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଏକ ଘରୋଇ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଉଗ୍ରବାଦ କାର୍ଯ୍ୟକଳାପ ଏବଂ ଇସ୍ଲାମିକ ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ ଟ୍ରମ୍ପ ପ୍ରଶାସନ ସଂକଳ୍ପବଦ୍ଧ। ବିଶ୍ୱସ୍ତରରେ ଇସ୍ଲାମିକ ଆତଙ୍କବାଦକୁ ପ୍ରୋହାହନ ଦେଉଥିବା ବିଚାରଧାରାକୁ ପ୍ରତିହତ କରିବା ପାଇଁ ଟ୍ରମ୍ପ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀମତୀ ଗବାର୍ଡ କହିଛନ୍ତି, ବାଂଲାଦେଶର ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ଟ୍ରମ୍ପ ପ୍ରଶାସନ ଆଲୋଚନା ଆରମ୍ଭ କରିଛି। କବାଡ଼ି ବିଶ୍ୱକପ୍ 2025 ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଏବଂ ମହିଳା ଦଳ ଆଜି ସେମାନଙ୍କର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ଇଂଲଣ୍ଡର ୱଲଭରହାମ୍ପଟନ୍ଠାରେ ଭାରତୀୟ ସମୟ ଅପରାହ୍ନ 5:30 ମହିଳା ଦଳ ୱେଲ୍ସ ବିରୁଦ୍ଧରେ ମ୍ୟାଚ୍ ଖେଳିବ। ଅନ୍ୟପକ୍ଷରେ ପୁରୁଷ ଦଳ ରାତି 10:30 ସ୍କଟଲାଣ୍ଡକୁ ଭେଟିବ। କବାଡ଼ି ବିଶ୍ୱକପ୍ର ଚଳିତ ସଂସ୍କରଣ ଗତକାଲିଠାରୁ ଇଂଲଣ୍ଡରେ ଆରମ୍ଭ ହୋଇଛି। ଗତକାଲିର ମ୍ୟାଚ୍ରେ ଭାରତ ଇଟାଲୀକୁ 64-22 ପଏଣ୍ଟରେ ପରାସ୍ତ କରିଥିବାବେଳେ ଇଂଲଣ୍ଡ ହଙ୍ଗେରୀ ବିରୁଦ୍ଧରେ 101-25 ପଏଣ୍ଟରେ ବିଜୟୀ ହୋଇଥିଲା। 7 ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ପୁରୁଷ ବର୍ଗରେ ଅଂଶଗ୍ରହଣ କରିଥିବା 10 ଦଳକୁ 2 ଗ୍ରୁପ୍ରେ ବିଭକ୍ତ କରାଯାଇଛି। ଗ୍ରୁପ୍ ବିରେ ଭାରତ ସହ ଇଟାଲୀ, ସ୍କଟଲାଣ୍ଡ, ୱେଲ୍ସ ଏବଂ ହଂକଂ ସ୍ଥାନିତ ହୋଇଛନ୍ତି। ଗ୍ରୁପ୍ ଏରେ ଇଂଲଣ୍ଡ, ହଙ୍ଗେରୀ, ପୋଲାଣ୍ଡ, ଜର୍ମାନୀ ଏବଂ ୟୁଏସ୍ଏ ରହିଛନ୍ତି। ସେହିଭଳି ମହିଳା ବର୍ଗରେ 6 ଦଳ ଅଂଶଗ୍ରହଣ କରୁଛନ୍ତି। ଗ୍ରୁପ୍ ଡିରେ ଭାରତ, ୱେଲ୍ସ ଏବଂ ପୋଲାଣ୍ଡ ରହିଥିବାବେଳେ ଗ୍ରୁପ୍ ଇରେ ହଂକଂ, ଇଂଲଣ୍ଡ ଏବଂ ହଙ୍ଗେରୀ ସ୍ଥାନିତ ହୋଇଛନ୍ତି। ବିଶ୍ୱ କବାଡ଼ି ପ୍ରତିଯୋଗିତାର ଏହା ହେଉଛି ଦ୍ୱିତୀୟ ସଂସ୍କରଣ। 2019 ମାଲେସିଆରେ ଆୟୋଜିତ ପ୍ରଥମ ସଂସ୍କରଣରେ ଭାରତ ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ଟାଇଟଲ ହାସଲ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାର ଉତ୍ସର୍ଗୀକୃତ ଆପ୍କୁ ଲୋକାର୍ପଣ କଲେ ଅର୍ଥମନ୍ତ୍ରୀ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲ୍ରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ। ଆସନ୍ତା ଆର୍ଥିକ ବର୍ଷ ପାଇଁ ରେଳ ମନ୍ତ୍ରଣାଳୟର ଖର୍ଚ୍ଚ ଦାବି ଉପରେ ଲୋକସଭାରେ ଆଲୋଚନା ଜାରି। ଦିଲ୍ଲୀର ନବନିର୍ବାଚିତ ବିଧାୟକଙ୍କ ପାଇଁ ନୂଆଦିଲ୍ଲୀଠାରେ ଆଜିଠାରୁ ଆରମ୍ଭ ହେଉଛି ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ କବାଡ଼ି ବିଶ୍ୱକପ୍ 2025 ପ୍ରତିଯୋଗିତାରେ ଆଜି ପୁରୁଷ ବର୍ଗରେ ଭାରତ ସ୍କଟଲାଣ୍ଡ ଏବଂ ମହିଳା ବର୍ଗରେ ଭାରତ ୱେଲ୍ସ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।